ପ୍ରବଳ ଝଡ଼ ବର୍ଷାର ଏଇ ରାତ୍ରି ବିଜୁଳି ଚମକରେ ଦେହ ଥରି ଉଠୁଛି, ତେଣେ ନଈ ଦୁଇ କୂଳ ଖାଉଛି। ମୁଁ ନେହୁର ହେଉଛି ସ୍ୱାମୀ, ତୁମେ ଏ କାଳ ରାତ୍ରିରେ ଘରୁ ଗୋଡ଼ କାଢ ନାହିଁ।
ନା ନା, ମତେ ଛାଡ଼ି ଦିଅ ଶରମା, ମୁଁ ଯିବି।
ଚିନ୍ତାମଣି ବେଶକୁ ଛାଡ଼ି କଣ ତୁମେ ଗୋଟେ ରାତି ଘରେ କଟେଇ ପାରିବ ନାହିଁ? କେତେ ଆଶା କେତେ ଭରସା ନେଇ ମୁଁ ତୁମ ହାତ ଧରିଥିଲି, କିନ୍ତୁ ଶେଷରେ ପାଇଲି କଣ?
ପାଇଲ କଣ? ପାଇଲ ପୁତ୍ର କନ୍ୟା, ଏ ବିପୁଳ ସମ୍ପଦ।
ସ୍ତ୍ରୀର କଣ ତେବେ ଏତିକି ଲୋଡ଼ା, ସେ ସ୍ୱାମୀ ଠାରୁ ଆଉ କିଛି ଦାବି କରିପାରିବ ନାହିଁ।
ଓ, ତୁମେ ଭାବୁଛ ସ୍ୱାମୀ ତମ ନିକଟରେ ମେଷ ଶାବକ ପରି ମୁଣ୍ଡ ଗୁଞ୍ଜି ପଡି ରହିଥାନ୍ତା?
ନା, ସେ ଆଶା ମୁଁ କେବେ କରିନାହିଁ। ତମେ ଆନନ୍ଦ କର, ଜୀବନକୁ ଉପଭୋଗ କର, ତା ସହିତ ସୁରମାକୁ ମଧ୍ୟ ଧର୍ମପତ୍ନୀ ଭାବରେ ସାମାନ୍ୟ ସୁଖ ପ୍ରଦାନ କର। ମୁଁ କେବଳ ଏତିକି ହିଁ ଚାହେଁ।
ଦେଖ ସୁରମା, ତୁମେ ମତେ ବାରମ୍ବାର ଏପରି ବାରଣ କଲେ ମୁଁ ଗୃହର ମହତ୍ୟାଗ କରି ସମ୍ପୂର୍ଣ୍ଣ ଚିନ୍ତାମଣି ନିକଟ ରହିଯିବି।
ସ୍ୱାମୀ!
ହଁ ସୁରମା, ତମେ ଜାଣ ଚିନ୍ତାମଣି ତମଠାରୁ କେତେ ସୁନ୍ଦର। ତାର ପ୍ରେମ ନିର୍ମଳ, ତା ସ୍ନେହ ଆନ୍ତରିକତା ଭରା, ଜୀବନ ରସରେ ପରିପୂର୍ଣ୍ଣ। ତୁମ ରୂପ ଗୁଣ ସ୍ନେହ ପ୍ରେମ ତା ନିକଟରେ ନିହାତି ନଗଣ୍ୟ।
ହଁ, ମୁଁ ଅସୁନ୍ଦରୀ ହୋଇପାରେ, ରସହୀନ ହୋଇପାରେ, ତଥାପି ତୁମ ସ୍ତ୍ରୀ ପ୍ରେମିକା ନୁହଁ।
ଏଇ ଦାବି ନେଇ ତୁମେ କେତେ ଦିନ ମତେ ବାନ୍ଧି ରଖିବା ପାଇଁ ଚେଷ୍ଟା କରିବ ସୁରମା?
ଏ ଜୀବନ ଶେଷ ପର୍ଯ୍ୟନ୍ତ ମୁଁ ତୁମର ସ୍ତ୍ରୀ, ତୁମେ ମୋ ସ୍ୱାମୀ।
ତେବେ ଶୁଣ ସୁରମା, ମୁଁ ତୁମକୁ ତ୍ୟାଗ କରି ବେଶ୍ୟା ଚିନ୍ତାମଣିକୁ ସ୍ତ୍ରୀ ରୂପେ ଗ୍ରହଣ କରିବି।
ଏ ତ ଖୁବ୍ ଆନନ୍ଦର କଥା ସ୍ୱାମୀ, ବେଶ୍ୟା ଚିନ୍ତାମଣି ଗୃହିଣୀରେ ପରିଣତ ହୋଇଯିବ, ତାପରେ ପ୍ରେମ ପରିବର୍ତ୍ତେ ସେ ମଧ୍ୟ ସାବ୍ୟସ୍ତ କରିବ ଅଧିକାର। ପୁତ୍ର କନ୍ୟାପତି ସେ ଦିନରାତି ଚିନ୍ତିତ ହେବ, ଆଉ ରୂପର ପସରା ମିଳି ସୁବାସ ବିକିରଣ ଅବକାଶ ରହିବ
ନାହିଁ।
ସ୍ତ୍ରୀ ବୋଲି ନୁହେଁ, ସାଧାରଣ ନାରୀ ଭାବରେ ମୋର ମିନତି, ପିତୃ ଶ୍ରାଦ୍ଧ ପରେ ନଦୀ ପାରି ହୁଅନ୍ତି ନାହିଁ, ଗୃହ ଛାଡ଼ି ଅନ୍ୟତ୍ର ରାତ୍ରି ଯାପନ କରନ୍ତି ନାହିଁ।
ଝଡ଼ ବର୍ଷା ଭରା ନଦୀ ପ୍ରେମିକର ପଥ ରୋଧ କରିପାରିବ ନାହିଁ। ସୁରମା, ତମେ ଥାଅ, ମୁଁ ଆସୁଛି।
ସ୍ୱାମୀ, ମୁଖର ରାତ୍ରିରେ ମୋ ଗୃହରେ ପ୍ରବେଶ କରିଛ, ଚୋର ନା ତସ୍କର ତୁମେ?
ନା ନା, ମୁଁ ଚୋର କିମ୍ବା ତସ୍କର ନୁହେଁ ଚିନ୍ତାମଣି, ମୁଁ ଯେ ବିଲ୍ଲୁ ମଙ୍ଗଳ।
ବିଲ୍ଲୁ ମଙ୍ଗଳ?
ହଁ ହଁ, ମୁଁ ବିଲ୍ଲୁ ମଙ୍ଗଳ।
ତୁମ ଦେହରୁ ଏ ଦୁର୍ଗନ୍ଧ, ଅଙ୍ଗ ପ୍ରତ୍ୟଙ୍ଗ କ୍ଷତ ବିକ୍ଷତ।
ହଁ ଚିନ୍ତାମଣି, ତୁମରି ଚିନ୍ତାରେ ପାଗଳ ହେଇ ମୁଁ ଧାଇଁ ଆସିଛି ଏକ ଦୁର୍ଗନ୍ଧଯୁକ୍ତ ଶବକୁ ଧାରଣ କରି। ତୁମ ପ୍ରାଚୀର ଅତିକ୍ରମ କରିଛି, ତୁମେ ରଖିଥିବା ଏକ ଦୌଡ଼ିକୁ ଆଶ୍ରୟ କରି।
ତୁମ ପାଇଁ ମୁଁ ଦୌଡ଼ି ରଖିଥିଲି? କାହିଁ, ଚାଲ ତ ଦେଖିବା। ଏ ଯୋଉ ଗୋଟେ ବିଷଧର ସର୍ପ, ବିପ୍ର ବିଲ୍ଲୁ ମଙ୍ଗଳ, ତୁମର ଏ କି ପାଗଳାମି?
ହିତା ହିତ ଜ୍ଞାନ ଶୂନ୍ୟ ନୁହେଁ ତୁମେ ଜନେ ଗଣ୍ୟ ମନୁଷ୍ୟ ହୋଇକି ବନ୍ୟ ପଶୁ ସମାନ ସନ୍ଦର୍ପ ଜ୍ୱାଳାରେ ମତ ହୋଇଛ ତୁମେ ଉନ୍ମତ ଅସ୍ଥିର ତୁମ୍ଭର ଚିତ ହେବି ପ୍ରଧାନ ହେଲେ ମଧ୍ୟ ମୁଁ ପାର ନାରୀ ଅଙ୍କ ପଲଙ୍କେ ପଶୁକୁ ନ ପାରି ଧରି।
ଚିନ୍ତାମଣି ଚିନ୍ତାମଣି, ତୁମେ ତୁମେ ତେବେ ମତେ ଘୃଣା କର?
ନା ବିଲ୍ଲୁ ମଙ୍ଗଳ, ତୁମ କଥା ମୁଁ ଅନେକ ସମୟରେ ଭାବେ, ତୁମ ନିର୍ବୋଧତା ପାଇଁ ଦୁଃଖ କରେ। ବିପ୍ରକୂଳରେ ଜାତ ହେଇ ତୁମେ ଟିକେ ଦେବାରାଧନା କଲ ନାହିଁ, ଶ୍ରୀହରିଙ୍କର ନାମ ମଧ୍ୟ ସ୍ମରଣ କଲ ନାହିଁ। ବେଶ୍ୟା ସଙ୍ଗ ହେଲା ତୁମର ଏକମାତ୍ର ଜୀବନର ଚିନ୍ତା, ତେବେ ଜୀବନର ଅର୍ଚିତ ପାପରାଶିରୁ ତୁମେ ମୁକ୍ତ ହେବ କେମିତି? ବେଶ୍ୟା ଚିନ୍ତାମଣି ପାଇଁ ତୁମେ ଏତେ ବାଟ ରାତିରେ ନଦୀ ପାର ହେଲ, ପୁଣି ଦୁର୍ଗନ୍ଧମୟ ଶବକୁ ଧାରଣ କଲ, ବିଷଧର ସର୍ପକୁ ଧରି ପ୍ରାଚୀର ଅତିକ୍ରମ କଲ। ଏଇ ନିଷ୍ଠାରୁ କାଣିଚାଏ ଯଦି ଶ୍ରୀହରିଙ୍କ ପଦ ତଳେ ନିବେଦନ କରିଥାନ୍ତ, ତେବେ ତୁମେ ମୁକ୍ତିର ନିକଟତର ହେଇଥାନ୍ତ।
ଚିନ୍ତାମଣି, ଚିନ୍ତାମଣି, ତୁମେ ବେଶ୍ୟା ହେଇ ମଧ୍ୟ
ମୋର ଅଙ୍ଗ ବେଶ୍ୟା ବିଲ ମଙ୍ଗଳ, କିନ୍ତୁ ମନ ସେ ତ ଗଙ୍ଗା ନଦୀ ପରି ନିର୍ମଳ। ଜୀବିକାର୍ଜନ ପାଇଁ ତୁମ ପରି ପୁରୁଷମାନଙ୍କୁ ମୁଁ ଆଲିଙ୍ଗନ କରିବା ପୂର୍ବରୁ ନୟନ ମୁଦ୍ରିତ କରି ପ୍ରଥମେ ଆଲିଙ୍ଗନ କରି କୁପବିହାରୀଙ୍କୁ ନିଜ କୃତ ପାପ ପାଇଁ କ୍ଷମା ମାଗି ନିଏ ତାଙ୍କଠାରୁ।
ଚିନ୍ତାମଣି,
ମୁଁ ଜାଣେ ବେଶ୍ୟା ଚିନ୍ତାମଣିର ମୋହ ତୁମେ ତ୍ୟାଗ କରିପାରିବ ନାହିଁ।
ନା 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 ନା, ମୁଁ ପାରିବିନି ଚିନ୍ତାମଣି, ମୁଁ ପାରିବିନି ଚିନ୍ତାମଣି, ମୁଁ ପାରିବି।
ପାରିବ ବିଲ୍ଲୋ ମଙ୍ଗଳ, ନିଶ୍ଚୟ ପାରିବ।
ମୁଁ ପାରିବି, ମୁଁ ପାରିବି। ତୁମେ ସତ କହିଛ ଚିନ୍ତାମଣି, କାମନା ବାସନା ପଛରେ ଗୋଡ଼ାଇ ଗୋଡ଼ି କନ୍ଦର୍ପ ବାଣର ଶିକାର ହେଇ ମୁଁ ମାନବିକତା ଗୃହ ସଂସାର ବିଭୁନାମ ଭଜନ ସବୁ ଭୁଲି ଯାଇଛି। ଆଜି ଆଜି ତୁମେ ମୋତେ ଦିବ୍ୟଗାନ ଦେଇଛ ଚିନ୍ତାମଣି। ଏଇ କାମ ପିପାସା ମୋହ ଅଙ୍ଗ ସୁଖ ପୁତ୍ର କନ୍ୟା ପତ୍ନୀ ସମ୍ପଦ ସବୁ ସବୁ ଅଳିକ ଚିନ୍ତାମଣି, ସବୁ ଅଳିକ। ଶାଶ୍ୱତ କେବଳ ସେହି ପରମ ପଦ। ମୁଁ ତୁମକୁ ଛାଡ଼ି ତାଙ୍କ ପାଇଁ ପାଗଳ ହେବି। ଚିନ୍ତାମଣି, ମୁଁ ତାଙ୍କ ପାଇଁ ପାଗଳ ହେବି।
ଆଜିର ଝଡ଼ ବର୍ଷା ରାତି ଯେ ତୁମ ହୃଦୟରେ ପରିବର୍ତ୍ତନ ଆଣିଛି, ସେଥିପାଇଁ ତୁମେ ଧନ୍ୟ।
ହଁ, ମୁଁ ଧନ୍ୟ ହେଇଛି ଚିନ୍ତାମଣି, ମୁଁ ଧନ୍ୟ ହେଇଛି। ଏଇ ଝଡ଼ ବର୍ଷା ଭିତରେ ମୁଁ ବାହାରିଲି ତାଙ୍କ ଅନୁଧ୍ୟାନରେ ତାଙ୍କ ନାମ ଜପ କରି କରି। ତୁମେ ବିଲ୍ଲ ମଙ୍ଗଳ କଥା ଭୁଲିଯିବ ଚିନ୍ତାମଣି, ତାକୁ କ୍ଷମା କରିବ ତାର ମୂର୍ଖତା ପାଇଁ।
ଯାଅ ବିଲ୍ଲ ମଙ୍ଗଳ, ପ୍ରଭୁ ପଦ ଅନୁସରଣରେ ତୁମେ ଦିନେ ଯଶସ୍ୱୀ ଭକ୍ତରେ ପରିଣତ ହୁଅ, ଏହା ହିଁ ମୋର କାମନା। ତୁମ ପାଇଁ ପ୍ରତ୍ୟେକ ଦିନ ମୁଁ ଏତିକି ଭଗବାନଙ୍କ ନିକଟରେ ଭିକ୍ଷା ମାଗି ଦୀପଦାନ କରିବି ବିଲ୍ଲ ମଙ୍ଗଳ, କାରଣ ମୁଁ ତୁମକୁ ଭଲ ପାଏ। ତୁମ ନିର୍ବୋଧତାରେ ଆଖିରୁ ଲୋତକ ବର୍ଷା କରେ।
ସୁମଧୁର କଣ୍ଠସ୍ୱର, ଗୈରିକ ବସନ, କପାଳରେ ଚନ୍ଦନର ଚିତା, ଶାନ୍ତ ସ୍ନିଗ୍ଧ ମୁଖମଣ୍ଡଳ। ଆରେ, ଏ ଯେ ଜଣେ ସନ୍ନ୍ୟାସୀ।
ଭଜି ଭକତ ଧ୍ରୁବ ପାଇଲା ବିଭୂପଦ, ଅଜାମ୍ବିଳ ଯେ ପାପି ତରିଲା ନାମ ଜପି। ନାବ ସେଇ ପରାଭବ ପରାପରକୁ, ପାଗଳାଗିରି ଥରଙ୍କୁ ଭଜ, ପାଗଳାଗିରି ଥରଙ୍କୁ।
ମୋର ପ୍ରାଣ ତୀକ୍ଷ୍ଣନ୍ତୁ ସନ୍ନ୍ୟାସୀ।